ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୁବନେଶ୍ୱର ଜନତା ମଇଦାନଠାରେ ଚାଲିଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ଆଜି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ସୁଭଦ୍ରାରୁ ମୁଦ୍ରା ବିସେଥି ଗୋଟିଏ ପୂର୍ଣ୍ଣାଙ୍ଗ ଅଧିବେଶନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଥି ମୁଖିଆକୁ ନୂଆ ଭାବେ ଯୋଗ ଦେଇକରି ଓଡ଼ିଶାନ ମହିଳାମାନଙ୍କ ଲାଗି ରୋଜଗାରର ସୁଯୋଗ ସୃଷ୍ଟି କରବାର ଉପରେ ଶିଳ୍ପ ନେତୃବୃନ୍ଦଙ୍କ ସଙ୍ଗେ ଆଲୋଚନା କରବେ। କାର୍ଯ୍ୟକ୍ରମଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗଲାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍କ୍ଲେଭ୍କେ ଉଦ୍ଘାଟନ କରିକରି ଖୁବ୍ ଜଲ୍ଦି ଓଡ଼ିଶା ବିକାଶର ଶିଖରତୀ ପହଞ୍ଚବା ବୋଲି କହିବାର ସହିତ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କୁ ଆହ୍ୱାନ କରିଥିଲେ। ସେଆଡ଼େ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ଭିନ୍ ଭିନ୍ କମ୍ପାନୀର ସିଇଓମାନଙ୍କ ସାଙ୍ଗେ ବୈଠକ କରବାର ସହିତ ପୁଞ୍ଜିନିବେଶ ଲାଗି ଆହ୍ୱାନ ଦେଇଥିଲେ। ଗଲାକାଲି ସମ୍ମିଳନୀ ଅବସରରେ ଭିନ୍ ଭିନ୍ କମ୍ପାନୀମାନଙ୍କ ସାଙ୍ଗେ 4,500 କୋଟି ଟଙ୍କାର 54 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଣ୍ଡିଆ ଏଆଇ ମିଶନ ଅଧୀନଥି ଓଡ଼ିଶାନ ଗୋଟିଏ ଏଆଇ କମ୍ପ୍ୟୁଟ ଫାସିଲିଟି ଆଉ ଡାଟା ସେଣ୍ଟର ସ୍ଥାପନା କରାଯିବ ବୋଲି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଅବସରରେ ହୋଇଥିବା ଆଇଟି ଆଇଟିଇଏସ୍ ଇଏସ୍ଡିଏମ୍ ସମ୍ପର୍କିତ ଗୋଟିଏ ଅଧିବେଶନଥି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ଆଇବା ଦିନେ ଓଡ଼ିଶା ସେମିକଣ୍ଡକ୍ଟର ହବ୍ ହେବା। ଓଡ଼ିଶାର ଆଉ 7 ଉଚ୍ଚଶିକ୍ଷାନୁଷ୍ଠାନ 5G ଲ୍ୟାବ୍ ସ୍ଥାପନା ହେବା। ରାଜ୍ୟ ରେଲବାଇ ବିକାଶ ଲାଗି 73,000 କୋଟି ଟଙ୍କା ଆଉ ଦୂରସଞ୍ଚାର କ୍ଷେତ୍ରର ବିକାଶ ଲାଗି 5,033 କୋଟି ଟଙ୍କା ନିବେଶ କରାଯାଇଛି ଆଉ ଆଇଟି କ୍ଷେତ୍ରଟି 7,000 କୋଟି ଟଙ୍କା ନିବେଶ ହେବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା
ଦେଇଛନ୍ତି। ସେଇଟା କେବଳ ବିଗିନିଂ ହବ। 3,00,000 ସ୍କୋୟାର ଫୁଟ ରାଇଟ୍ ଇନ୍ ଦି ହାର୍ଟ ଅଫ୍ ଦି ସିଟି ଦି ଫାସିଲିଟି ୱିଲ୍ ବି ଅପ୍ ଆଣ୍ଡ ରନିଂ ୱିଦିନ୍ ଅ ଫ୍ୟୁ ମନ୍ଥସ୍ ଫ୍ରମ୍ ନାଓ।
ବଜାର ଆଉ ନୂଆ ସୃଜନକେ ତହକାବା ଲାଗି ରାଜ୍ୟ ଖୁବ୍ ଜଲ୍ଦି ନୂଆ ଷ୍ଟାର୍ଟଅପ୍ ନୀତି ଅଣାଯିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଉଦୟ ହୋଇଥିବା ଓଡ଼ିଶା ଅ ରାଇଜିଂ ଷ୍ଟାର୍ ଇନ୍ ଇଣ୍ଡିଆ ଷ୍ଟାର୍ଟଅପ୍ ଲ୍ୟାଣ୍ଡସ୍କେପ୍ ଅଧିବେଶନଥି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, 2036 ତକ 100 ଷ୍ଟାର୍ଟଅପ୍ ଲାଗି ପଦକ୍ଷେପ ନିଆଯିବା ଆର୍ ଫି ଷ୍ଟାର୍ଟଅପ୍ର ମୂଲ୍ୟ 100 କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଛି। ଆଗକେ ଓଡ଼ିଶା ଉଦ୍ଭାବନ ଉଦ୍ୟୋଗ ଆଉ ସୁଯୋଗର ବିଶ୍ୱସ୍ତରୀୟ କେନ୍ଦ୍ର ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ସଂସଦର ବଜେଟ୍ ଅଧିବେଶନ ଆଇବା ଶୁକ୍ରବାର ନୁ ମୂଲ ହେବା ଆଉ ଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦନ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରବେ। ଏଥିଲାଗି କେନ୍ଦ୍ର ସରକାର ଅଧିବେଶନ ଆଗନୁ ଆଇବା କାଲି ଗୋଟିଏ ସର୍ବଦଳୀୟ ବୈଠକ ଡାକିଛନ୍। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆଜି ତାର ଐତିହାସିକ 100 ଉତ୍କ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରନୁ ଜିଏସ୍ଏଲ୍ଭି F-15 ରକେଟ୍ ସାର୍କେ ଆଜି ସକାଳ 6:23 ଉତ୍କ୍ଷେପଣ କରାଯାଇଥିଲା। ରକେଟ୍ ସାର୍ 6:42:14 ସମୟାନ NVS-02 ନେଭିଗେସନ୍ ସାଟେଲାଇଟ୍କେ ଜିଓ ସିଙ୍କ୍ରୋନାଇଜ୍ ଟ୍ରାନ୍ସଫର ଅର୍ବିଟ୍ନ ସଫଳତାର ସହିତ ଛାଡ଼ିଥିଲା। ସୁଭଦ୍ରା ଯୋଜନାଥି ପଞ୍ଜିକୃତ ହୋଇକରି 1,000 ଟଙ୍କା ନାଇଁ ପାଇଥିବା ହିତାଧିକାରୀମାନେ ଆଜି ଆର୍ ଆଇବା କାଲ୍ ବ୍ୟାଙ୍କମାନଙ୍କୁ ଯାଇକରି ସମସ୍ୟାର ସମାଧାନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଏ ବାବଦେ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଏନ୍ପିସିଆଇ ଫେଲ୍ ହୋଇଥିବାରୁ ଯୋଜନାଥି ଯୋଗ୍ୟ ହିତାଧିକାରୀମାନେ ଭିଲ୍ ସାହାଜ ନାଇଁ ପାଇପାରି। ଯେନ୍ ଆବେଦନକାରୀମାନଙ୍କର ପାଖକେ ଫୋନ୍ କଲ୍ କି ମେସେଜ୍ ଆସିଛି ସେମାନେ ଆଜି ଆଉ ଆଇବା କାଲ୍ ବ୍ୟାଙ୍କମାନଙ୍କେ ଯାଇକରି ଏନ୍ପିସିଆଇ ସମସ୍ୟା ଦୂର କରିପାରିବେ। ଏ ଦୁଇଦିନ ବ୍ୟାଙ୍କ ତରଫୁ ସୁଭଦ୍ରା ହିତାଧିକାରୀମାନଙ୍କୁ ଖାସ୍ ଧ୍ୟାନ ଦିଆଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଆଜି ପବିତ୍ର ମୌନୀ ଅମାବାସ୍ୟା ତୀର୍ଥରାଜ ପ୍ରୟାଗ ମହାକୁମ୍ଭଠାରେ ଆଜି 2 ଅମୃତ ସ୍ନାନ ହେଉଛି। ମୌନୀ ଅମାବାସ୍ୟା ବ୍ରହ୍ମ ମୁହୂର୍ତ୍ତ ଭୋର 4 ମୂଲ ହୋଇଛି। ଏ ଅବସରରେ ପ୍ରୟାଗରାଜଠାରେ 10 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ବୋଲି ଜଣାପଡ଼ିଛି। ଇନ ଜନେଇ ଦିଆଯାଇପାରେ ଯେ ମହାକୁମ୍ଭର 16 ଭିତରେ 17,50,00,000 ଲୋକ ବୁଡ଼ ପକାଇ ସାରିଲେନ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶିଶୁ ବିଭାଗ ତରଫୁ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମର 10 ପୂର୍ବାର ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଆର୍ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମଥି ଯୋଗ ଦେଇଥିଲେ। ଭିନ୍ ଭିନ୍ ବର୍ଗଥି ଭଲ ପ୍ରଦର୍ଶନ କରିଥିବା ଛାତ୍ରମାନଙ୍କୁ ପୁରସ୍କାର ଦିଆଯାଇଥିଲା। ସହରର ଶିକ୍ଷାନୁଷ୍ଠାନମାନଙ୍କର 400 ଅୟତ୍କା ଟୁକେଲ ଛୁଆଙ୍କୁ କାର୍ଯ୍ୟକ୍ରମଥି ଭାଗ ନେଇଥିଲେ। ହକି ଇଣ୍ଡିଆ ଲିଗ୍ର ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଆଜି 2 ମ୍ୟାଚ୍ ଖେଳାଯିବା। ବେଲବୁଡ଼ର 6 ସୁରମା ହକି କ୍ଲବ ଆର୍ ସାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ଆର୍ ରାତି 8:15 ୟୁପି ରୁଦ୍ରାସ ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ମ୍ୟାଚ୍ ହେବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ଟିମ୍ ଗୋନାସିକା ହାଇଦ୍ରାବାଦ ତୋଫାନ୍ସକେ ପେନାଲ୍ଟି ସୁଟ୍ ଆଉଟ୍ 3-1 ଗୋଲ୍ଥି ହରେଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।